ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମହାଶିବରାତ୍ରୀ ଆଜି ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏଥିପାଇଁ ରାଜ୍ୟର ଶୈବପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ରାତି 10ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି। ଶୈବପୀଠଗୁଡ଼ିକରେ ମଧ୍ୟରାତ୍ରି ପରଠାରୁ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପୁରୀ ଶ୍ରୀ ଲୋକନାଥ ମନ୍ଦିରରେ ଭୋର 3ଟା, ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିରରେ ଭୋର 4:30, କଟକ ଧବଳେଶ୍ୱର ମନ୍ଦିରରେ ରାତି 10ଟା, ଢେଙ୍କାନାଳ କପିଳାସ ମନ୍ଦିରରେ ଭୋର 4:20 ମହାଦୀପ ଉଠିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପ୍ରୟାଗରାଜ ମହାକୁମ୍ଭ ମେଳା ଆଜି ଉଦ୍ଯାପିତ ହେଉଛି। ମହାଶିବରାତ୍ରୀ ପାଳନ ଅବସରରେ ଆଜି ଅନ୍ତିମ ଅମୃତ ସ୍ନାନ ଅନୁଷ୍ଠିତ ହେଉଛି। ଗତମାସ 13 ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଗତକାଲି ସୁଦ୍ଧା 64,60,00,000 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। 1,24,00,000 ଶ୍ରଦ୍ଧାଳୁ ଗତକାଲି ଗୋଟିଏ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ ଦିଗରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏ କ୍ଷେତ୍ରରେ ନିବେଶ ଏବଂ ସହଭାଗିତା ଲାଗି ଉପମୁଖ୍ୟମନ୍ତ୍ରୀ ଘରୋଇ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରଠାରେ ଓଡ଼ିଶା ଟ୍ରାଭେଲ ବଜାର 2025ର B2B ପ୍ରଦର୍ଶନୀକୁ ଗତକାଲି ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କ୍ରେତା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କ୍ରେତା ବିକ୍ରେତାଙ୍କ ମଧ୍ୟରେ କେତେକ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟର ଗୌରବମୟ ଇତିହାସ ଏବଂ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ ହେବ ବୋଲି ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାରରେ ଅଭିଲେଖ ସପ୍ତାହ ପାଳନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ହେଉଛି ଆମର ପରିଚୟ ଏବଂ ସ୍ୱାଭିମାନ। ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବରପୁତ୍ରଙ୍କ ଅବଦାନରେ ମନ୍ତ୍ରୀ ସ୍ମରଣ କରିଥିଲେ। ସମାଜର ସବୁବର୍ଗର ଲୋକଙ୍କୁ ଦୃଷ୍ଟି ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା କହିଛନ୍ତି, କୃଷି, ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଗମନାଗମନ, କ୍ରୀଡ଼ା, ଆୟକର ଆଦି ବିଭିନ୍ନ କ୍ଷେତ୍ର ପାଇଁ ନିଆଯିବାକୁ ଥିବା ପଦକ୍ଷେପ ବିକାଶର ଧାରାକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶା ବ୍ୟକ୍ତ କରିଛନ୍ତି।
ବିକଶିତ ଗାଁ, ବିକଶିତ ଓଡ଼ିଶା ନାରେ 2,000 କୋଟି ଟଙ୍କାର ବଜେଟ୍ କରାଯାଇଛି। ବ୍ଲକରେ ଏକ ଖେଳ ପଡ଼ିଆ ଯେଉଁଥିରେ ଇନ୍ଡୋର ଷ୍ଟାଡିୟମ, ଆଉଟଡୋର ଷ୍ଟାଡିୟମ ବହୁତ ବଡ଼ ଆକାରରେ ହେବ। ଆମ ସରକାରରେ ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ସମୃଦ୍ଧ କୃଷକ ଯୋଜନାରେ 800 ଟଙ୍କାର ଇନପୁଟ ସବସିଡ଼ ଦିଆହେଇ 60,000 କୋଟି ଟଙ୍କା ବ୍ୟୟ ବରାଦର ରଖାଯାଇଛି। ସୁଭଦ୍ରା ଯୋଜନାରେ 10,000 କୋଟି, ସୁଭଦ୍ରା ସୁରକ୍ଷିତ କରିବା ପାଇଁ 153 କୋଟି ଟଙ୍କାର ଅଧିକ ବ୍ୟବରାଦ କରାଯାଇଛି।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଣିକି ବର୍ଷକୁ 2 ଥର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। 2026 ଶିକ୍ଷାବର୍ଷରେ ଏହାକୁ କାର୍ଯ୍ୟକାରୀ କରାଯିବ। ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ଏବଂ ମାର୍ଚ୍ଚ ମଧ୍ୟରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମଇ ମାସରେ କରାଯିବାକୁ ସ୍ଥିର ହୋଇଛି। ଗୋଦାବରୀ ସେ ବିଦ୍ୟାର୍ଥୀ ପ୍ରୋହାହନ ଯୋଜନା ପୋର୍ଟାଲରେ ଆବେଦନ କରିବାର ସମୟସୀମା ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆବେଦନ କରିନଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଗତ 24 ତାରିଖରୁ ଏହି ପୋର୍ଟାଲ ପୁନର୍ବାର କାର୍ଯ୍ୟକ୍ଷମ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ 30,000 ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଝାରସୁଗୁଡ଼ା ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି ଦିଶା ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ସାଂସଦ ତଥା କମିଟିର ଅଧ୍ୟକ୍ଷ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବରୁ ନିଆଯାଇଥିବା ନିଷ୍ପଭିଗୁଡ଼ିକର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଥିଲା। ବିଭାଗଗୁଡ଼ିକ ପକ୍ଷରୁ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପନ୍ନ କରିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ପ୍ରତିଯୋଗିତାରେ ମହିଳା ବର୍ଗରେ ଗତକାଲି ଭାରତ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ନେଦରଲ୍ୟାଣ୍ଡସ୍କୁ ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ 2-1 ଗୋଲ୍ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଭାରତ ଇଂଲଣ୍ଡକୁ 2-1 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଜର୍ମାନୀ 4-2 ଗୋଲ୍ରେ ଆୟାର୍ଲାଣ୍ଡକୁ ହରାଇ ଦେଇଥିଲା। ଏଥିସହ କଳିଙ୍ଗ ଷ୍ଟାଡିୟମ୍ଠାରେ ପ୍ରତିଯୋଗିତାର ଏହି ପର୍ଯ୍ୟାୟରେ ଉଭୟ ବର୍ଗର ମ୍ୟାଚ୍ ଶେଷ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।